ष्ठाध्याय श्लोक तां रूपिणीं श्रियं अनन्यगतिं निरीक्ष्य तां रूपिणीं श्रियं अनन्यगतिं निरीक्ष्य जालिलया धृततनोरनुरूपरूपा जालिलया धृततनोरनुरूपरूपा प्रीतास्मयन्नलककण्कुण्डला निष्काकण्ठा प्रीतास्मयन् अलककुण्डल निष्कण्ठा वक्त्रोल्लसत्स्मितसुधां हरिर आभासे वक्त्रोल्लसत्स्मितसुधां हरिर आभासे तां रूपिणीं श्रियं अनन्यगतिं निरीक्ष्य जालिलया धृततनोरनुरूपरूपा प्रीतास्मयन्नलककुण्डलनिष्ककण्ठा वक्त्रोल्लसत्स्मितसुधां हरिरावभासे तां रूपिणीं श्रियम् अनन्यगतिं निरीक्ष्य जालिलया धृततनोरनुरूपरूपा प्रीतास्मयन्नलककुण्डलनिष्ककण्ठास्मितसुधां हरिरावभासे गतिं निरीक्ष्य जालिलया धृततनोरनुरूपरूपा प्रीतास्मयन्नलककुण्डलनिष्ककण्ठा वक्त्रोल्लसत्स्मितसुधां हरिरावभासे हरे कृष्ण श्लोकरण्वा श्रीकृष्ण जेतेबेळे देखिले स्वयं मूर्तिमती लक्ष्मीदेवी केवल मात्र तांको भरोसा करी रहिसंती सेतेबेळे से हसिले ଶ୍ରୀ ଭଗବାନ ତାଙ୍କ ଲୀଳା ସମୟ ପ୍ରକଟ କରି ବିଭିନ୍ନ ରୂପ ଧାରଣ କରନ୍ତି ଏବଂ ସେଥିରେ ସେ ସନ୍ତୁଷ୍ଟ ହୋଇଥିଲେ କାରଣ ଲକ୍ଷ୍ମୀଦେବୀ ଯେଉଁ ରୂପ ଧାରଣ କରିଥିଲେ ତାହା ତାଙ୍କର ପତ୍ନୀ ରୂପେ ସେବା କରିବା ନିମିତ୍ତ ଥିଲା ଯଥାର୍ଥ ରୂପ ଅଳକ କୁଣ୍ଡଳ ତଥା ଚୂର୍ଣ୍ଣ କୁନ୍ତଳ ଯୁକ୍ତ ତାଙ୍କର ମୁଖ ସଦା ଆନନ୍ଦମୟ ହାସ୍ୟ ସୁଧାରେ ସୁଶୋଭିତ ଥିଲା ଶ୍ରୀ ଭଗବାନ ଏହାପରେ ତାଙ୍କୁ ନିମ୍ନ ପ୍ରକାର କହିଲେ ହାଏ କୃଷ୍ଣ କୃଷ୍ଣ ଭକ୍ତ ସଦାନନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଏଇ ଭାଗ କଥାକୁ ସ୍ୱାଗତ ଜଣାଉଛନ୍ତି ତେଣୁ ଆଜି ଆମେ ଏ ଯେଉଁ ବର୍ତ୍ତମାନ ଗତକାଲି ଆମେ ପାଳନ କଲେ ଭଗବାନଙ୍କର ଗୋବର୍ଦ୍ଧନ ଧାରଣ ଲୀଳା ଭାଗବତ ଦଶମ ସ୍କନ୍ଧ 24-27 ଏ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳା ଏ ସାତ ଦିନ ସତର କେତେ ଦିନ ଅନୁଷ୍ଠାନ ଚାଲିଥିଲେ ଏ ଲୀଳା ଭଗବାନଙ୍କର ଅନେକ ଲୀଳା ରହିଛି ନନ୍ଷ୍ଟପ୍ ଲୀଳା ସବୁ ରହିଛି ବିଶେଷ ଭାବରେ ସବୁଠାରୁ ଦୀର୍ଘତମ ଲୀଳା ମୋର ଯାହା ମନେ ପଡ଼ୁଛି ଯେଉଁ ଜାମ୍ବବାନଙ୍କ ଗୁମ୍ଫାରେ ଯେଉଁ ଯୁଦ୍ଧ କରୁଥିଲେ ଭଗବାନ 28 दिन धरि नॉन स्टॉप दिन राति 24 घंटा कौन से खाद्य ग्रहण न करके ए लीलाटी करते भगवान ये द्वारका लीला 28 दिन धरी चलता भगवान कौन सी युद्ध संतुष्ट लाभ करते संतुष्ट हो नए जो भाई भाव में जहाँ भगवान सहित युद्ध करके संतुष्ट होते भगवान ये हूँ भगवान भगवता सब रस से आस्वादन करती रस वैस सबु रसर से हूँ आधार समुदाय 12 रस रही तेणु सबु रसर से हूँ आधार सब रस से आस्वादन करती भगवान आम सब रस आस्वादन करना आम कौटा भल लगे कौटा भल लगे ना कि भगवान से अद्वैत तत्व सब रस को सी आस्वादन करती तेणु ये वीर रस को आस्वादन करुले जम्बान सहित युद्ध करुले 28 दिन धरी नॉन स्टॉप युद्ध करुले भगवान बहुत आनंद अनुभव करुले कि जम्बान प्राण बाहर जाक पड़ा एभली कथा रही जहाँ भगवान तापर पीछे कृपा प्रकाश करसंदी कन्या को विवाह करसंदी 16,108 राणी के भितर सी जन रही द्वितीय राणी भगवान प्रथम राणी होती रुक्मिणी से रुक्मिणी कथा चलती वर्तमान तेणु रुक्मिणी 9 श्लोक वर्णना करगवान सेवा कर तेणु ये कौन तांगीणी श्रिय अन्य गति निरीक्ष भगवान जो बसुंच से जो उपवेशन कर सज्जारे भगवान निरीक्षण करीक्षण कर हितरांगीक्षण कर बहुत कौन बहुत गभीर सहित देखुंटा कि भाव रुक्मिणी देवी रही कारण रुक्मिणी देवी तांकर जो रूप से रूप को समस्त देखिपारे ना कारण ये हूँ कौन ना ये हूँ चित्रूप भगवान जो कौन दिव्य रूप भगवान दिव्य भगवत धाम जो सब सब कुछ दिव्य ट्रांसेंडेंटल सी आम भौतिक इंद्र द्वारा ग्राह्य हो पार ना से भक्त स्वामी सुंदर कहु अथ श्रीकृष्ण नामादि न भवेत् ग्राह्यम् इंद्रे भगवान नाम रूप गुण लीला इत्यादि आमर भौतिक इंद्रिय मान द्वारा आम जापर ना अनुभव करना किंतु से इंद्रिय मान द्वारा आम कत अनुभव करना जो भगवान कृपा कर प्रकाश करेंगे निजक तेणु भगवान गोटे से रूप धारण करती भौतिक जगत जो आसती भगवान मनुष्य रूप धारण करती ये रूप धारण करती जहाँ कि मनुष्य मैंने से आस्वादन कर देखिपर बुझीपर ना से चित रूप स्पिरिचुआल आम जापर ना जापर ना भागवत तृतीय स्कंद द्वितीय अध्याय श्लोक अच्छा जन्मतलोपैक सोजोग मायावण दर्शिता भीष्मापन शोष्य चौपगर्धे परम पदम भूषण भूषणांगम ये भगवान मत्स्यलीलोपैक मत्स्यवासी मानकर कौन तर हृदयंगम है अनुभव कला भि भगवान से उपयुक्त गोटे शरीर धारण करती मत्स्यलीलोपैक सोजोग जोगमाय फल से भगवान से रूप को धारण करती भगवान से रूप को परिवर्तन करें भगवान से विभिन्न रूप धारण करें तेणु ये जो रही नीलपैक सुजोग मायावल दर्शिता भी विस्मापन भगवान ये जो आसती मनुष्य रूप धारण करके आसती यहाँ हूँ प्रकृति भगवान चिन्मय रूप भगवान कौन ये हूँ नित्य रूप भगवान किंतु नित्य रूप हेले भी आम देखिपर ना कारण से हूँ चित रूप आम देखला बड़ी भगवान से रूप धारण करती तेणु दर्शिता भगवान से रूप एभली आकर्षण जे कि निजे से रूप को देख कर विस्मय हमें सका पाठ करूचे रूप गोस्वामी विस्मय रस ବିସ୍ମୟ ରସ ବିଭିନ୍ନ ପ୍ରକାର ଯେଉଁ 12 ରସ ରହିଛି ତା'ର ବିସ୍ମୟ ଗୋଟେ ରସ, ବିସ୍ମୟ ରସ ଅଦ୍ଭୁତ ରୂପ ଦେଖିଲେ ଏ ଜଣେ ବିସ୍ମୟ ହେଇଯିବ, ବିସ୍ମିତ ହେଇଯିବ। ତେଣୁ ଭଗବାନଙ୍କ ରୂପ ସେହିଭଳି ଭାବରେ ବିସ୍ମାପନ ସ୍ୱଶ୍ୟଚ ଅନ୍ୟମାନଙ୍କ ତ ଛାଡ଼ନ୍ତୁ, ତାଙ୍କେ ନିଜେ ମଧ୍ୟ ସିଏ ମଧ୍ୟ ବିସ୍ମିତ ହେଇଯାଆନ୍ତି ରୂପ ଦେଖିକିରି। ଏହି ଦ୍ୱାରକାରେ ସେ ଭଗବାନ ଯେତେବେଳେ ନିଜର ଶରୀରର ପ୍ରତିବିମ୍ବକୁ ଦେଖିଥିଲେ, ସେତେବେଳେ ସେ ଭାବୁଥିଲେ ଏ ଲୋକଟି କାହାର, ଏଇଭଳି ଭାବରେ ତା'ର ଇଚ୍ଛା ରୂପ ସ୍ୱୟଂ ବର୍ଣ୍ଣନା କରିଛନ୍ତି। ଏଭଳି ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ବିସ୍ମାପନ ସ୍ୱଶେଷ ଭଗଦେ ପରମ ପଦମ ଭୂଷଣ ଭୂଷଣାଙ୍ଗମ। ଭଗବାନ ଯେଉଁ ଏଭଳି ଭାବରେ ଶରୀର ଧାରଣ କରନ୍ତି, ସେ ଯେଉଁ ଶରୀରରେ ସେ ଭୂଷଣ ଧାରଣ କରନ୍ତି, ସେ ଭୂଷଣ ଭୂଷଣାଙ୍ଗମ। ଭୂଷଣ ଭଗବାନଙ୍କୁ ଭୂଷିତ କରେ ନାହିଁ, ସେ ଭୂଷଣ ଦ୍ୱାରା ଭଗବାନଙ୍କ ସୌନ୍ଦର୍ଯ୍ୟ ଦ୍ୱାରା ଇଏ ଆଭୂଷଣ ସବୁ ଯେଉଁ ରହିଛନ୍ତି ସେମାନେ ଭୂଷିତ ହୁଅନ୍ତି। ଭଗବାନ ଯେଉଁ ଭୂଷଣ ଧାରଣ କରନ୍ତି ଆଉ ସାଧାରଣ ବ୍ୟକ୍ତିମାନଙ୍କ ଭୂଷଣ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ଭଗବାନ ଯେଉଁଭଳି ଭାବେ ରୂପ ଧାରଣ କରନ୍ତି, ତାଙ୍କର ଶକ୍ତିମାନେ ମଧ୍ୟ ସେହି ରୂପ ଧାରଣ କରନ୍ତି। ଆଜି ରୁକ୍ମିଣୀ ଦେବୀ ମଧ୍ୟ ସେହି ଭଗବାନଙ୍କର ଅନୁରୂପ ରୂପ ଗୋଟେ ଧାରଣ କରିଛନ୍ତି। ତେଣୁ ସେହି କଥାକୁ ଭଗବାନ ଦେଖି ବିସ୍ମିତ ହେଉଛନ୍ତି ବା ନିରୀକ୍ଷଣ କରୁଛନ୍ତି। ତେଣୁ ତାଂ ରୂପିଣୀଂ ଶ୍ରିୟଂ ଅନନ୍ୟ ଗତିମ୍ ନିରୀକ୍ଷ, ଲକ୍ଷ୍ମୀ ଦେବୀ ତାଙ୍କୁ ସେ ତାଙ୍କୁ ଦେଖୁଛନ୍ତି, ସେ ନିରୀକ୍ଷ ନିରୀକ୍ଷଣ କରୁଛନ୍ତି ଭଗବାନ ସେବା ଯେଉଁ କରୁଛନ୍ତି। ତାଙ୍କର ସ୍ମୃତି ଆସିଯାଇଛି, ଆମେ ବର୍ଣ୍ଣନା କରୁଥିଲେ ଗତ ଶ୍ଳୋକରେ କେମିତି ଭଗବାନଙ୍କର ଅନୁଭୂତି ତାଙ୍କର ଆସିଛି। ତେଣୁ ସେ ସେଇ ଭାବରେ ରହିଛନ୍ତି, ଏହିସବୁ ଦେଖିକିରି ଭଗବାନ ବର୍ତ୍ତମାନ ଦେଖୁଛନ୍ତି। ତାଂ ରୂପିଣୀ ଶ୍ରିୟମ୍ ଲକ୍ଷ୍ମୀଦେବୀ, ସିଏ ଲକ୍ଷ୍ମୀଦେବୀ ବୈକୁଣ୍ଠଠାରୁ ମଧ୍ୟ ଆହୁରି ଅଧିକ ସିଏ ସୌନ୍ଦର୍ଯ୍ୟ ତାଙ୍କର ରହିଛି। ବୈକୁଣ୍ଠରେ ଲକ୍ଷ୍ମୀଙ୍କଠାରୁ ଅଧିକ ସୌନ୍ଦର୍ଯ୍ୟ ତାଙ୍କର ରହିଛି, କାରଣ ଇଏ ହେଉଛନ୍ତି ଭଗବାନଙ୍କର ବୈକୁଣ୍ଠର ଉର୍ଦ୍ଧ୍ୱରେ, ଉର୍ଦ୍ଧ୍ୱରେ ହେଉଛି ଭଗବାନଙ୍କର ଯେଉଁ ଦ୍ୱାରକା ଧାମ ରହିଛି। ଯେତେ ଜଗତରେ ମଧ୍ୟ ତା'ର ବିଭିନ୍ନ ସ୍ତର ରହିଛି, ପ୍ରଥମେ ସବୁ ବୈକୁଣ୍ଠ ଲୋକ ସବୁ ରହିଛି, ତା'ପରେ ଅଯୋଧ୍ୟା ରହିଛି, ତା'ପରେ ଦ୍ୱାରକା ରହିଛି, ତା'ପରେ ମଥୁରା ରହିଛି, ତା'ପରେ ଗୋଲୋକ ରହିଛି, କିଏ ଆମର ରହିଛନ୍ତି ବ୍ରହ୍ମା ବ୍ରହ୍ମ ସଙ୍ଗୀତର ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି ଯେ ଗୋଲୋକ ନାମ୍ନି ନିଜ ଧାମ ତଳେ ଚ ତସ୍ୟା ଦେବୀ ମହେଶ ହରିଧାମ ସୁତେ ସୁତେଶୋ ତେ ତେ ପ୍ରଭାବ ଜୟା ଭିତାସ ଜେନା ଗୋବିନ୍ଦମାଦି ପୁରୁଷଙ୍ଗମହଂ ଭଜାମି। ଗୋଲୋକ ଉପରେ ଆଉ କିଛି ଲୋକ ନାହିଁ, ସେଇଟା ହେଉଛି ହାଇଏଷ୍ଟ ଲୋକ। ଗୋଲୋକ ନାମ୍ନି ନିଜ ଧାମ୍ନି ତଳେ ଚ ତସ୍ୟ, ତା'ପରେ ନିଜ ଧାମ୍ନି ଭଗବାନଙ୍କୁ ସେଇଟା ନିଜ ଧାମ ଗୋଲୋକ ଧାମ, ତାହା ତଳେ ଆଉ ସବୁ ରହିଛି ଦେବୀ ଓ ମହେଶ ହରିଧାମ ସୁତେଷୁ ତେଷୁ ଦେବୀ ଧାମ। ଆମେ ଯେଉଁଠି ରହିଛେ ଏଇଟା ଦେବୀ ଧାମ, ଦେବୀ ହେଉଛନ୍ତି ଆର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା, ଦୁର୍ଗାଙ୍କର ଧାମ ଇଏ ଦୁର୍ଗା, କେହି ଯାଇପାରିବେ ନାହିଁ ତାଙ୍କର ବିନା ଅନୁମତିରେ। ଆମେ ଦେଖୁଛେ ଆମର ଯେଉଁ ସରକାରଙ୍କର ଜେଲ୍ ରହିଛି, କେତେବେଳେ କଏଦୀମାନେ ଜେଲ୍କୁ ଭାଙ୍ଗିକି ପଳାଇ ଯାଉଛନ୍ତି, କିନ୍ତୁ ଭଗବାନ ଏଭଳି ଗୋଟେ ଦୁର୍ଗ ନିର୍ମାଣ କରିଛନ୍ତି, ସେ ଦୁର୍ଗରେ କୌଣସି କବାଟ ଫବାଟ ନାହିଁ, କିଛି ନାହିଁ, କିନ୍ତୁ କେହି ତାକୁ ଡେଇଁକିରି ଯାଇପାରିବେ ନାହିଁ। ଇଏ ହେଉଛି ଭଗବାନଙ୍କର ଏଭଳି ଭାବରେ ବ୍ୟବସ୍ଥା କରିଛନ୍ତି। କେଉଁଠି ବୈକୁଣ୍ଠ, ବୈକୁଣ୍ଠ କଥା ମୁଁ କହୁନି, ଆମେ ବହୁତ ଜଗତ କଥା କହୁଛୁ, ଦୁର୍ଗା ଦେବୀଙ୍କର କଥା। ଏଠି ଆମେ ଯେଉଁ ଶରୀରରେ ବନ୍ଧା ହେଇକି ରହିଛେ, ଶରୀରରେ 9 ଦ୍ୱାର ରହିଛି ଏବଂ ସବୁ ଦ୍ୱାର ଉନ୍ମୁକ୍ତ, କିନ୍ତୁ ଆମେ ଯାଇପାରୁନୁ ଏଭଳି ବନ୍ଧ ହେଇକି ରହିଛେ। ଏଇ ଭଗବାନଙ୍କର 3 ଗୁଣ ଭିତରେ ଆମେ ବନ୍ଧି ହେଇକି ଏଭଳି ଭାବରେ ରହିଛେ, ଯଦିଓ ସବୁ ଦ୍ୱାର ଉନ୍ମୁକ୍ତ ରହିଛି କିନ୍ତୁ ଆମେ ଯାଇପାରୁନାହିଁ। ଏଇ ଦୁର୍ଗା ଦୁର୍ଗା ଦେବୀ ରହିଛନ୍ତି, ମୋ ମାୟା ଦୂରତୟା, ଭଗବାନଙ୍କ ଯେଉଁ ମାୟା ରହିଛି ତାଙ୍କୁ ଆମେ ନିଜ ଚେଷ୍ଟାରେ ପାର ହୋଇପାରିବା ନାହିଁ। କେବଳ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ତାକୁ ପାର ହେବେ। मामेवजे प्रपद्यन्ते मायामेतां करन्ति ते। हरे कृष्णा 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 हरे हरे, हरे राम राम राम। देवी धाम पर रहे महेश धाम, शिवजीगढ़ धाम, महेश धाम, ये चित जगत। ता पर रहला हरिधाम सु, हरिधाम गले वैकुंठ लोक, अनेक वैकुंठ लोक सब रही थी। सभा ऊपर रहले गोलोक धाम, भगवान श्री गोलोक धाम आसंदी, भगवान जो आसंदी गोलोक धाम आसंदी, तेणु से जो रूप धारण कर भाव रे ये जो रही रुक्मिणी देवी मध्यम से शरीर धारण कर अनुरूप शरीर ये कह अन्य गति निरीक्ष अन्य गति रुक्मिणी देवी आउ कई गति ना एकमात्र आश्रय होती कृष्ण जो मैंने भगवान एकांत भक्त से मान अन्य भक्त भी कह जाए अन्य भक्त आउ कई शरण आउ कार आश्रय से नि भगवान छाड़ा आउ कार आश्रय निती से अन्य भक्त भगवद गीता भगवान कहे अनन्यास्तो मां ये जना प्रतिपाते तेषा नृत्याभिजुक्ता योगक्षेम भाम्य हम अन्य आउ कार शरण नहीं केवल एकमात्र भगवान को शरण जो मैंने अच्छा अन्य चेता सतम दुईर कह जा अन्य चिंत तो मां से केवल भगवान को चिंता करती अन्य चिंत तो मां जे जना प्रतिपा सत भगवान को जो मैंने पूजा करते भाव से मैंने भगवान सहित नित्यजुक्त होकर योगक्षेम को भगवान बहन करती बहन करते कह जाने किसी शब्द व्यवहार करना भगवान कितने जन भक्त ये गोटे सन्देह भगवान कहीं बुहाई कि आने आमर जहाँ आवश्यकता भगवान कहीं बुहाइबे से तो पठेदे जहाँ हाथ में कहीं बुहाइबे यही भाव में कहीकि जन थे गीता पंडा सी कौन कले ना से जो रही श्लोक रही बहाम्यम से मारिदे कार मारिदे ना ये बहामी हमें भगवान कहीं बह बहे आम कहीं सेवक मान भगवान निजे बहे ये भाव से बुझीपारे ना तेणु सांगे सांगे कौन है से जा स्नान करने दुज आँचीगले पड़ा धड़ा हो दुज व्यक्ति आँचीगले बाहर आणिकी तेणु तांको पत्नी देखिए भाग कही कौन ये सब कौट कौन आस गोसाई पठेले आणी नी जो बड़े कड़ा जी कड़ा व्यक्ति जनक सी कौन मत पिठी मत चाबुक मारे पाठी आठी आग रही देखेदे हाँ पत्नी देखिकी हृदय विगड़ित हो गए आम स्वामी एत निष्ठुर जान नी हाँ से सब खाद्य सब रखिकी सब जब सब जहाँ सब आनी रखिकी खाया डाकिले आस तुम कि खाई की जीव ना ना आम बहुत कम अच्छे गाई सब चढ़ाऊ आम चलीगल हाँ तेनालीर स्वामी आसला बेलू देख ला बेलू स्त्री विरक्त तुम ये भाव निष्ठुर भाव से पिला मारी को पिला कौन देख ला बेल घटना तापर से जानले मुझे गार मार दी कि तारे सेटा भगवान देखे शरीर में से गार आसीगला ये भगवान कहते हैं कौन त्रुटि ना कौन सी मिथ्या ना भगवान से भगवान कहीं मिछ कह तेणु ये जो कह जाए भगवद गीतार मत दुई थर कह अन्य चेता सतता जो मांग स्मरते नित्य सत्या सुलभ पार्थ नित्यजुक्त सुजोगी न यही भाव में जो मैंने चेतना रे चिंतार भगवान को छड़ा अन्य क्या चिंता करते ना भगवान बहुत सुलभ हो जाते जदि वेदर से दुर्लभ कि सुलभ हो जाते यही भाव अन्य भक्त मान कथा कह जा बहुत अन्य भक्त उदाहरण सब रही तेणु ये रुक्मिणी देवी मत से भाव अन्य भक्ता से कथा कौन सुखदेव गोस्वामी ये लीला को वर्णना करते बड़े सी मत बहुत कौन बहुत ता विषय भाव में यह सब वर्णना कर। ଏଠି ଶ୍ଳୋକରେ କହୁଛନ୍ତି ତାଂ ରୂପିଣୀ ଶ୍ରିୟମ୍ ଅନନ୍ୟ ଗତିମ୍ ନିରୀକ୍ଷା, ଭଗବାନ ଏଇଟାକୁ ଦେଖୁଛନ୍ତି ଅନନ୍ୟ ଗତି, ରୁକ୍ମିଣୀ ଦେବୀଙ୍କର ଆଉ କେହି ନାହାନ୍ତି, ଏକମାତ୍ର କୃଷ୍ଣ ହିଁ ଅନନ୍ୟ ଗତି, ଅନ୍ୟ କେହି ନାହାନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ତାଙ୍କର ଭାଇ ତାଙ୍କର ପିତା ଏମାନେ ସବୁ ବିବାହକୁ ସ୍ଥିର କରିଦେଇଥିଲେ, ରାତି ପାଇଥିଲେ ବିବାହ କରିଥାନ୍ତେ ଶିଶୁପାଳକୁ, ତଥାପି ସେ ଚିଠି ଲେଖିକରି ବ୍ରାହ୍ମଣ ହାତରେ ପଠାଇଥିଲେ, ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ଏଭଳି କୃଷ୍ଣ ଏକମାତ୍ର ଗତି, ଏବଂ ଯଦି କୃଷ୍ଣ ନ ଆସିଥାନ୍ତେ ସେ ନିଜକୁ ଆତ୍ମହତ୍ୟା କରିଥାନ୍ତେ। ଶ୍ଳୋକରେ କହିଛନ୍ତି ନା, ସେ ଗୀତ ତାଙ୍କର ଚିଠିରେ କହିଛନ୍ତି, ଜୟ ଅମ୍ବୁଜାଖ୍ୟ ନ ଲଭେ ଭବତ୍ ପ୍ରସାଦମ ଜୟା ବ୍ରତ କୃଷ୍ଣାନ ସତଜନ୍ମ ବିଶ୍ୱାତ, ଜୟା ଅଶୁନ ବ୍ରତ କୃଷ୍ଣାନ ସତଜନ୍ମ ବିଶ୍ୱାତ, ପ୍ରଭୁ ଯଦି ଆପଣ ମୋତେ ଗ୍ରହଣ ନ କରିବେ ତାହେଲେ ମୁଁ ଜନ୍ମ ଶରୀରକୁ ତ୍ୟାଗ କରିବି। ଜୟା ଅଶୁନ ବ୍ରତ କୃଷ୍ଣାନ, କିଭଳି ତ୍ୟାଗ କରିବେ ନା, ବ୍ରତ କୃଷ୍ଣାନ ବହୁତ କଷ୍ଟ ବ୍ରତ ଧାରଣ କରିବି, ଗୋଟିଏ ଜନ୍ମରେ ଯଦି ନ ହୋଇପାରିଲା ପୁଣି ଆଉ ଗୋଟେ ଜନ୍ମ ସେଇଭଳି ଭାବରେ କରିବି, ତାପରେ ଆଉ ଗୋଟେ ଜନ୍ମ, ଏଇଭଳିଆ ବ୍ରତ ସତ ଜନ୍ମ ବିଶ୍ୱାସ ଶହେ ଜନ୍ମ ଧରିକିରି ଏଇଭଳି ଭାବରେ ଶରୀରକୁ ତ୍ୟାଗ କରିବି ଆପଣଙ୍କ ପାଇଁ, ଏଇଭଳି ଭାବରେ ପ୍ରସ୍ତୁତି ଥିଲେ ସିଏ ରୁକ୍ମିଣୀ ଦେବୀ। ଅନ୍ୟା ଗତି ଅନନ୍ୟା ଗତି, ସେ ଚିଠି ନ ଦେଇଥିଲେ ଆମେ ଜାଣିପାରିନଥାନ୍ତେ ଏସବୁ କଥା, ରୁକ୍ମିଣୀଙ୍କର ମନୋଭାବ ସେ ଯେଉଁ ଚିଠିରେ ସବୁ ଲେଖିଥିଲେ ସେଥିରେ ସବୁ ବର୍ଣ୍ଣନା କରାଯାଇଛି। ଏବଂ ଭଗବାନ ଯଦି ଖାଲି ସେ ଚିଠିଟାକୁ ପଢ଼ି ଯାଇଥାନ୍ତେ ଆମେ ଆଉ ଜାଣିପାରିନଥାନ୍ତେ, କିନ୍ତୁ ଭଗବାନ ନିଜେ ନ ପଢ଼ିକିରି ସେ ବ୍ରାହ୍ମଣ ଯିଏ ଆଣିଥିଲେ ତାଙ୍କ ହାତରେ ପଢ଼େଇଲେ, ଯାହାଫଳରେ କି ସବୁ ଭକ୍ତମାନେ ସବୁ ଶୁଣିବେ ଭକ୍ତିର କିଭଳି ସ୍ତର ରହିଛି। ରୁକ୍ମିଣୀ ଦେବୀ ସେହି ସ୍ତରର ଭକ୍ତ, ଅନନ୍ୟା ଅନ୍ୟ କେହି ତାଙ୍କର ଗତି ନାହାନ୍ତି, ଏକମାତ୍ର କୃଷ୍ଣ। କୃଷ୍ଣ ଯଦି ନ ଆସିବେ ତାହେଲେ ଶରୀରକୁ ତ୍ୟାଗ କରିଦେଇଥାନ୍ତେ, ଗୋଟିଏ ଜନ୍ମ ନୁହଁ ଶହେ ଜନ୍ମ ଧରି ତ୍ୟାଗ କରିଥାନ୍ତେ, ପ୍ରସ୍ତୁତି ଥିଲେ ତାଙ୍କର ପ୍ରସ୍ତୁତି ଥିଲା ଏଭଳି ଭାବରେ, କିନ୍ତୁ ଭଗବାନ କାହିଁକି ତାଙ୍କ ଶରୀର ତ୍ୟାଗ କରେଇବେ, ଭଗବାନ ଗ୍ରହଣ କରିବେ ତାଙ୍କୁ। ଭଗବାନ ଯେ ଏଭଳି ଭଲ ପାଆନ୍ତି ଭଗବାନ ମଧ୍ୟ ତାଙ୍କୁ ସେହିଭଳି ଭାବରେ ଅନୁରୂପ ଭାବେ ଭଲ ପାଇବେ। ତେଣୁ ଅନନ୍ୟ ଗତି ନିରୀକ୍ଷ ଯାହା ଲୀଳୟା ଦ୍ରୁତ ତନୋର ଅନୁରୂପ ରୂପା, ତେଣୁ ଏଇ ଯେଉଁ ରୂପ ଧାରଣ କରିଛନ୍ତି ରୁକ୍ମିଣୀ ଦେବୀ ଅନୁରୂପ ରୂପା, ଅନୁରୂପ କହିଲେ ଭଗବାନଙ୍କ ରୂପ ଭଳି, ରୂପ ସହିତ ରୂପକୁ ସାମଞ୍ଜସ୍ୟ କଲାଭଳି ରୂପ ଧାରଣ କରିଛନ୍ତି, ନହେଲେ ଇଏ ହେଉଛନ୍ତି ଦେବୀ, ଇଏ ହେଉଛନ୍ତି କ'ଣ ତାଙ୍କର ଶରୀର ହେଉଛି ଚିତ୍ ଶରୀର। ତେଣୁ ବର୍ତ୍ତମାନ ବି ତ ଚିତ୍ ଶରୀର, ଏଇଟା ଭୌତିକ ଶରୀର ନୁହଁ ତାଙ୍କର, କିନ୍ତୁ ଆମେ ଦେଖିପାରିବା ନାହିଁ ଭୌତିକ ବସ୍ତୁ ଦ୍ୱାରା ଏସବୁ ଗ୍ରାହ୍ୟ ହେବ ନାହିଁ, କିନ୍ତୁ ଭଗବାନ ଯେଉଁଭଳି ଭାବରେ ରୂପ ଧାରଣ କରିଛନ୍ତି ଭୌତିକ ବସ୍ତୁ ଦ୍ୱାରା ଗ୍ରାହ୍ୟ ହେଲାଭଳି ରୁକ୍ମିଣୀ ଦେଇ ମଧ୍ୟ ସେହିଭଳି ଭାବରେ ଧାରଣ କରିଛନ୍ତି ଶରୀର ଅନୁରୂପ ରୂପା, ଏଇଟା କୁହାଯାଉଛି ଦ୍ରୁତ ତନୁ ଲୀଳୟା। ଲକ୍ଷ୍ମୀଦେବୀ ମଧ୍ୟ ରୁକ୍ମିଣୀ ଦେବୀ ଯେଉଁ ରୂପ ଧାରଣ କରିଛନ୍ତି ସେ ମଧ୍ୟ ଲୀଳାରେ ଧାରଣ କରିଛନ୍ତି, ତାଙ୍କୁ ଯେ ବହୁତ କଷ୍ଟ କରିବାକୁ ପଡ଼ିଲା ଏପରି ରୂପ ଧାରଣ କରିବା ପାଇଁ, ତା ନୁହଁ, ସେ ଲୀଳାରେ ଖେଳାରେ ଖେଳାରେ ମଧ୍ୟ ସେ ଧାରଣ କଲେ, ତାଙ୍କର ସ୍ୱାମୀ ସେହି ରୂପ ଧାରଣ କରିଛନ୍ତି ସେ ମଧ୍ୟ ସେହି ରୂପ ଧାରଣ କଲେ। ଯାହା ଲୀଳା ଦ୍ରୁତ ତନୁର ଅନୁରୂପ ରୂପା, ପ୍ରୀତ ସ୍ମୟନ ଅଲକ କୁଣ୍ଡଳ ନିଷ୍କକଣ୍ଠ, କିଭଳି ଭାବରେ ଭଗବାନ ନିରୀକ୍ଷଣ କରୁଛନ୍ତି ରୁକ୍ମିଣୀ ଦେବୀଙ୍କ ରୂପକୁ, କିଭଳି ଭାବରେ ଦେଖିକରି ପ୍ରୀତ ହୋଇଯାଉଛନ୍ତି ଭଗବାନ, ମୋର ରୂପର ଅନୁରୂପ ରୂପ ସେ ଧାରଣ କରୁଛନ୍ତି ଅନୁରୂପ ରୂପା, ସ୍ମୟନ ତେଣୁ ଭଗବାନ ସ୍ମିତ ହାସ୍ୟ କରୁଛନ୍ତି, ତାଙ୍କୁ ନିରୀକ୍ଷଣ କରୁଛନ୍ତି ତାଙ୍କ ରୂପ କିଭଳି ଭାବରେ ରହିଛି ନା, ଅଳକ କୁଣ୍ଡଳ ନିଷ୍କକଣ୍ଠ, ତାଙ୍କର ଅଳକାବଳି ବା ତାଙ୍କର କେଶରାଶି ରହିଛି ବହୁତ ସୁନ୍ଦର ଶୋଭାମାନ ହେଉଛି କେଶରାଶି, ଏବଂ କୁଣ୍ଡଳ ଧାରଣ କରିଛନ୍ତି କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ନିଷ୍କକଣ୍ଠ କଣ୍ଠରେ ହାର ଧାରଣ କରିଛନ୍ତି, ଆ ପୂର୍ବରୁ ଆମେ ବର୍ଣ୍ଣନା କରୁଥିଲେ କିଭଳି ଭାବରେ ସେ ହାର ଶୋଭିତ ହେଉଥିଲା ନିଷ୍କକଣ୍ଠ, ଏଇ କଣ୍ଠରେ ସେ ହାର ଧାରଣ କରିଛନ୍ତି ହାର, ବୈକୁଣ୍ଠ କୁହାଯାଏ ବୈଷ୍ଣବଙ୍କର କଣ୍ଠହାର ମଧ୍ୟ ରହିଛି, ଯେମିତି ହାର ଧାରଣ କରିଛନ୍ତି ଇଏ ସେଇଭଳି ଭାବେ ବୈଷ୍ଣବଙ୍କର କଣ୍ଠହାର ସବୁ ରହିଛି, ବୈଷ୍ଣବ କଣ୍ଠହାର ହେଉଛି ଏଇସବୁ ଶ୍ଳୋକ ଆମର ଭକ୍ତିବିନୋଦ ଠାକୁର ଲେଖିଛନ୍ତି, ସେଇଟା ଗୌଡ଼ିଏ କଣ୍ଠହାର ସେଇଭଳି ଭାବରେ ଭାଗବତ ମଧ୍ୟ ଏ ଶ୍ଳୋକଟି ଅଛି ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଭଗବାନ ଯଦି ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ସେ ବର୍ଣ୍ଣନା କରୁଛନ୍ତି ତାଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଏ ଶ୍ଳୋକଟି କହିଛନ୍ତି ଭଗବାନଙ୍କର ଯେଉଁ କଥା ଯେଉଁ ରହିଛି ଆମେ ଶ୍ରବଣ କରୁଛେ ଯତ୍ ଶୁଣନ୍ତୁ ଅପେତି ଆରତି ବିତୃଷ୍ଣା ଭଗବାନ କଥା ଯେଉଁ ଆମେ ଶ୍ରବଣ କରୁଛେ ଆମର ଯେଉଁ ଭଗବାନ କଥା ପ୍ରତି ବା ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ଭଗବାନ କଥା ପ୍ରତି ଆସକ୍ତି ନାହିଁ ସେଇଟାକୁ ନଷ୍ଟ ହୋଇଯିବ ଆରତି ବିତୃଷ୍ଣା ଏଇ ଯେଉଁ ଆମର ଭଗବାନ କଥା ପ୍ରତି ତୃଷ୍ଣା ଆସୁନାହିଁ ସେଇଟାକୁ ଆସିବ ସେ ତୃଷ୍ଣା ଭଗବାନ ପ୍ରତି ଆସିବ ଆରେ ବିତୃଷ୍ଣା ତାପରେ ଯତ୍ ଶୁଣନ୍ତ ପ୍ରୀତି ଆରତି ବିତୃଷ୍ଣା ଆମର ହୃଦୟ ଭିତରେ ଏ ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ ହୃଦୟ ଭିତରେ ଯେଉଁ ସବୁ ରହିଛି ଅନର୍ଥ ସବୁ ରହିଛି ସେ ଅନର୍ଥକୁ ସେ ଦୂର କରିବ ଅବି ଆରତି ବିତୃଷ୍ଣା କ'ଣ ଶ୍ଳୋକ ସତ୍ୱଂ ଚ ଶୁଦ୍ଧତି ଅଚିରେଣ ପୁଂସା ଆମର ହୃଦୟକୁ ସେ ଶୁଦ୍ଧ କରିବ ଭଗବାନ କଥା ଯେଉଁ ଶ୍ରବଣ କରୁଛେ ସତ୍ୱଂ ଚ ଶୁଦ୍ଧତି ଅଚିରେଣ ପୁଂସା ଏବଂ ହୃଦୟ ଶୁଦ୍ଧି କରିବା ପାଇଁ ବହୁତ ଡେରି ଲାଗିବ ତା ନୁହଁ ଖୁବ୍ ଶୀଘ୍ର ଅଚିରେଣ ଖୁବ୍ ଶୀଘ୍ର ଏ ଆମ ହୃଦୟ ଶୁଦ୍ଧ ହେବ ଏବଂ ଭକ୍ତି ହରଉ ତତ୍ ପୁରୁଷେ ଚ ସକ୍ଷମ ଭଗବାନ ପ୍ରତି ଭକ୍ତି ଆସିବ ଉଦ୍ରେକ ହେବ ଭକ୍ତି ହରଉ ଏବଂ ତତ୍ ପୁରୁଷେ ଚ ସକ୍ଷମ ତତ୍ ପୁରୁଷ କହିଲେ ଭଗବାନଙ୍କ ଭକ୍ତମାନ ପ୍ରତି ଆମର ସକ୍ଷମ ଭାବ ଆସିବ ତତ୍ ପୁରୁଷେ ଚ ସକ୍ଷମ ତେଣୁ ତଦେବ ହାରଂ ବଦମନ୍ୟ ସେତ୍ ହାରଂ ଶବ୍ଦ ବ୍ୟବହାର କରାଯାଇଛି ହାର ଇଏ କେଉଁଠି କଣ୍ଠ ହାର ଭଗବାନଙ୍କର କଥା ଗୋଟେ ହାର ବୋଲି ତାଙ୍କର କଣ୍ଠରେ ଏଇସବୁ କଣ୍ଠ ହାର ତାଙ୍କ କଥା ବାହାରିଲା ମାନେ ଭଗବାନ କଥା ବାହାରିବ ହରେ କୃଷ୍ଣ 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 ହରେ 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 ରାମ 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 ଓଡ଼ିଓ କଣ୍ଠ ହାର ହେଉଛି ଏଇଟା ଭକ୍ତଙ୍କର ବୈଷ୍ଣଙ୍କର କଣ୍ଠରେ ଏଇ ଭଗବାନ କଥା ସବୁ ରହିଛନ୍ତି ତାଙ୍କ କଥା ବାହାରିଲା ମାନେ ଭଗବାନ କଥା ହିଁ ବାହାରିବ ଅଚିତ ପ୍ରାଣ ବଡ଼ ସ୍ୱରମ କଥନ୍ତସ୍ୟମା ନିତ୍ୟ ଦୃଶ୍ୟନ୍ତି ଚ ରମନ୍ତି ଚ ଯେତେବେଳେ ଦୁଇ ଜଣ ଭକ୍ତ ମିଳିତ ହୁଅନ୍ତି ସେମାନେ ଏଇ ଭଗବାନ କଥା ହିଁ ଆଲୋଚନା କରନ୍ତି ଅଚିତ ତାଙ୍କର ଚିତ୍ତରେ ଭଗବାନ ହିଁ ରହିଛନ୍ତି ଏବଂ ପ୍ରାଣ ତାଙ୍କର ଭଗବାନ ପାଇଁ ଉଦ୍ଦିଷ୍ଟ ଅଚିତ ମଧ୍ୟ ପ୍ରାଣ ବୋଧୟନ୍ତ ପରସ୍ପରମ ପରସ୍ପର ଯେତେବେଳେ ଦେଖା ହୁଅନ୍ତି ସେମାନେ ଏଇ ଭଗବାନ କଥା ହିଁ ଆଲୋଚନା କରନ୍ତି କଥୟନ୍ତସ୍ୟ ମା ନିତ୍ୟମ୍ ସବୁବେଳେ ପାଇଁ ସେଇ କଥା ଚାଲିଥାଏ ଏବଂ ସେଇଥିରେ ସେମାନେ ତୁଷ୍ୟନ୍ତି ଚ ରମନ୍ତି ଚ ସେଇଥିରେ ସେମାନେ ସନ୍ତୁଷ୍ଟ ହୁଅନ୍ତି ଏବଂ ଆନନ୍ଦ ଅନୁଭବ କରନ୍ତି ଭଗବାନ କଥାରେ ତାଙ୍କର ଭଗବାନ ମଧ୍ୟ ସେ ତା କହିଲେ ପରିତ୍ରାଣ ସାଧୁ ନା ସାଧୁମାନଙ୍କୁ ସେ ପରିତ୍ରାଣ କରନ୍ତି ପରିତ୍ରାଣ ସାଧୁ ନା ବିନାଶ ତେଣୁ ଭଗବାନ ଏସବୁ ଲୀଳା ସବୁ କରୁଛନ୍ତି ସାଧୁମାନେ ସେଇଟାକୁ ଆସ୍ୱାଦନ କରୁଛନ୍ତି ପରିତ୍ରାଣ ସାଧୁ ନା ସେମାନେ ସବୁ ଆସ୍ୱାଦନ କରୁଛନ୍ତି ଭକ୍ତମାନେ ଭଗବାନ ଲୀଳାକୁ ଆସ୍ୱାଦନ କରୁଛନ୍ତି ଏଇଥିରେ ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି ଆଉ କୌଣସି ତାଙ୍କର ଆନନ୍ଦ ନାହିଁ ପ୍ରକୃତ ଆନନ୍ଦ ଭଗବାନ କଥାରେ ହିଁ ରହିଛି ଆଉ କେଉଁଥିରେ ନାହିଁ ତେଣୁ ଏଇଠି ଯେଉଁ କୁହାଯାଉଛି ଯେ ରୁକ୍ମିଣୀ ଦେବୀ ସେ ଯେଉଁ ରୂପ ଧାରଣ କରିଛନ୍ତି ଆଉ କଣ୍ଠରେ ଯେଉଁ ହାର ଧାରଣ କରିଛନ୍ତି ଏସବୁ ଦେଖି କୁଣ୍ଡଳ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି କେଶର ଆଜି ତାଙ୍କର ବହୁତ ଶୋଭାୟମାନ ହେଉଛି ଏସବୁ ଦେଖି ଭକ୍ତୃଲ୍ଲସ ସ୍ମିତ ସୁଧାମ ହରି ଆବଭାସ ଭକ୍ତୃ ଭକ୍ତୃ କହିଲେ ମୁଖ ମୁଖ ମଧ୍ୟ ସେଭଳି ଭାବରେ ସୁନ୍ଦର ତାଙ୍କର ରହିଛି ମୁଖ ସୌନ୍ଦର୍ଯ୍ୟ ରହିଛି ଲସତ୍ ସ୍ମିତ ସୁଧାମ ସେଥିରେ ମଧ୍ୟ ସେ ସ୍ମିତ ହାସ୍ୟ କରୁଛନ୍ତି ରୁକ୍ମିଣୀ ଦେବୀ ସୁଧା ସ୍ମିତ ହାସ୍ୟ ଯେଉଁ କରୁଛନ୍ତି ଏ ଯେମିତି ଅମୃତ ଅମୃତ ବିତରଣ କରୁଛନ୍ତି ଏଇ ଯେଉଁ ରୂପ ମାଧ୍ୟମରେ ଏ ରୂପ ସୌନ୍ଦର୍ଯ୍ୟ ଯେଉଁ ରହିଛି ଏ ଅମୃତକୁ ବିତରଣ କରୁଛନ୍ତି ତେଣୁ ସେଇ ଭଗବାନ ସେଇ ଯେଉଁ ରୁକ୍ମିଣୀ ଦେବୀଙ୍କ ରୂପ ଯେଉଁମାନେ ଦେଖିବେ ସେ ରୂପକୁ ସେ ଅମୃତ ପାନ କରିବେ, ରୂପ ଅମୃତ। ତେଣୁ ଏଇଟାକୁ ଦେଖିକିରି ଭଗବାନ ସୁଧା ଦେଖିକିରି ହରି ଭଗବାନ ସେ ହରି ହରି କହିଲେ ଭଗବାନ ତାଙ୍କୁ କହୁଛନ୍ତି, ତାଙ୍କର ମନକୁ ହରଣ କରିଛନ୍ତି ସେ ଭଗବାନ ହରି। ତେଣୁ ହରି ଆବ ଭାଷେ ଭଗବାନଙ୍କୁ କଥା କହିଲେ ତାଙ୍କୁ ଦଶଟି ଶ୍ଳୋକରେ କହିବେ, ନଅଟି ଶ୍ଳୋକରେ ଏଇଟା ଦଶଟି ନା ଏଗାରଟି ଶ୍ଳୋକରେ ସେ କହିବେ, ନଅଟି ଶ୍ଳୋକରେ ବର୍ଣ୍ଣନା କଲେ ରୁକ୍ମିଣୀ ଦେବୀଙ୍କର ଶୋଭାକୁ। ତେଣୁ ବର୍ତ୍ତମାନ ଦଶରୁ କୋଡ଼ିଏ ଏଗାରଟି ଶ୍ଳୋକରେ କୃଷ୍ଣଙ୍କର କଥା ଆସିବ, ଆବଭାସ ସେ ଯେଉଁ କଥା କହିବେ ରୁକ୍ମିଣୀ ଦେବୀ ମୂର୍ଚ୍ଛା ହେବ ଯେ କଥା କହୁଥିବେ, ଶୁଣିବା ମାତ୍ରେ ରୁକ୍ମିଣୀ ଦେବୀଙ୍କର ଦୁଃଖ ଅପାର ଦୁଃଖ ପରେ ଗୋଟିଏ ପରେ ଗୋଟିଏ ବଢ଼ି ବଢ଼ିକା ଯାଇ ଯାଇକି ଅନ୍ତିମରେ ସେ ମୂର୍ଚ୍ଛା ହେଇଯିବେ। ଏଭଳି ଭାବରେ ଭଗବାନ ତାଙ୍କ ସହିତ ମଜା କରୁଥିଲେ, ଭଗବାନ ଭାବୁଛନ୍ତି ତାଙ୍କ ସହିତ ମଜାରେ କଥା କହୁଛି ବୋଲି ସିଏ ମୋତେ ତାର ଉତ୍ତର ଦେବେ, ସିଏ ମଧ୍ୟ ମୋତେ କ'ଣ ମୁଁ ଯେମିତି ତାଙ୍କୁ ପରିହାସ କରୁଛି ସିଏ ମଧ୍ୟ ମୋତେ ପରିହାସ କରିବେ, କିନ୍ତୁ ତାଙ୍କର ଦୁଃଖ ବଢ଼ି ବଢ଼ିକା ଯାଇକରି ଅନ୍ତିମରେ ସେ ମୂର୍ଚ୍ଛା ହେଇଗଲେ। ଏସବୁ ଏଗାରଟି ଶ୍ଳୋକ ଆବଭାସ ଶବ୍ଦ ବ୍ୟବହାର କରାଯାଏ, ସେଥିପାଇଁ ଆବଭାସ ବିଭିନ୍ନ ଆଚାର୍ଯ୍ୟମାନେ ଏଇଟାକୁ କହିଛନ୍ତି ତାଙ୍କର ଏଭଳି ଭାବରେ କଥା କହିଲେ, ଏଭଳି କହିବା କଥା ନୁହଁ କୃଷ୍ଣଙ୍କର, କିନ୍ତୁ ସେ କହିଲେ, ତେଣୁ କହିବାରୁ ରୁକ୍ମିଣୀ ଦେବୀ ମୂର୍ଚ୍ଛା ହେଇଯିବେ, ଏସବୁ କଥା ଆସିବ। ତେଣୁ ବିଶ୍ୱନାଥ ଚକ୍ରପୁଟାକୁ ତାଙ୍କ ଭାଷରେ କହୁଛନ୍ତି ରୁକ୍ମିଣୀ ଦେବୀ ରୁକ୍ମିଣୀ ଦେବୀଙ୍କୁ ଯେଉଁ ରହିଛି ସନାତନ ଗୋସ୍ୱାମୀ କ'ଣ କହୁଛନ୍ତି ଦେଖିବା, ସନାତନ ଗୋସ୍ୱାମୀ କହୁଛନ୍ତି ରୁକ୍ମିଣୀ ବୈକୁଣ୍ଠ ଲୋକାଦୌ ଲକ୍ଷ୍ମୀ ରୂପାଦୈରପି ଅଧିକ ସୌନ୍ଦର୍ଯ୍ୟଶାଳିନୀ ଇତି ଅର୍ଥ। ରୁକ୍ମିଣୀ ଦେବୀ ବୈକୁଣ୍ଠ ଲୋକରେ ଯେଉଁ ଲକ୍ଷ୍ମୀ ଦେବୀ ସବୁ ରହିଛନ୍ତି, ବୈକୁଣ୍ଠରେ ସବୁ ଲକ୍ଷ୍ମୀ ସବୁ ରହିଛନ୍ତି, ବୈକୁଣ୍ଠରେ ଏକରୁ ଅଧିକ ଲକ୍ଷ୍ମୀ ନାହାନ୍ତି। ଗୋଟିଏ ବୈକୁଣ୍ଠ ଲୋକକୁ ଯଦି ଯିବା ଜଣେ ବିଷ୍ଣୁ ରହିଛନ୍ତି, ଜଣେ ଲକ୍ଷ୍ମୀ ରହିଛନ୍ତି, ଲକ୍ଷ୍ମୀ ନାରାୟଣ, କିନ୍ତୁ ଏହିଭଳି ଭାବରେ ଅନେକ ବୈକୁଣ୍ଠ ରହିଛି, ଯେମିତି ଭୌତିକ ଜଗତ ଅନେକ ବ୍ରହ୍ମାଣ୍ଡ ରହିଛି ସେହିଭଳି ଭାବରେ ମଧ୍ୟ ବୈକୁଣ୍ଠ ଲୋକ ରହିଛି, ଅନେକ ବୈକୁଣ୍ଠ ଲୋକ ରହିଛି, ଏସବୁ ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଆଚ୍ଛା ଆଚ୍ଛା ଜୀବ ଗୋସ୍ୱାମୀ ଏଇଟା କହିଛନ୍ତି ଯେ ରୁକ୍ମିଣୀ କହିଲେ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ଲକ୍ଷ୍ମୀଠାରୁ ମଧ୍ୟ ଅଧିକ, ବୈକୁଣ୍ଠରେ ଯେଉଁ ଲକ୍ଷ୍ମୀ ରହିଛନ୍ତି ଲକ୍ଷ୍ମୀଙ୍କ ରୂପ ବହୁତ ବହୁତ ରହିଛି ତାଙ୍କର, ବହୁତ କ'ଣ ସୁନ୍ଦରୀ ସିଏ ଲକ୍ଷ୍ମୀ ଦେବୀ। ତେଣୁ ଇଏ ଯେଉଁ ରହିଛନ୍ତି ଲକ୍ଷ୍ମୀ ଦେବୀ ଇଏ କଥା କୁହାଯାଏ ଲକ୍ଷ୍ମୀ ଦେବୀଙ୍କର ବହୁତ ଅଭିମାନ ଥିଲା ତାଙ୍କର ରୂପରେ, ବହୁତ ସୁନ୍ଦର ସିଏ ଦେଖିବା ପାଇଁ ସୁନ୍ଦରୀ, ତେଣୁ ତାଙ୍କର ରୂପକୁ ଭଗବାନ ତାଙ୍କର ଗର୍ଭକୁ ମଧ୍ୟ ଖର୍ବ କରିଦେଇଛନ୍ତି। ଭଗବାନ ଏଭଳି ରୂପ ଧାରଣ କଲେ ଯେଉଁ ରୂପ, ଯଦିଓ ଭଗବାନ ପୁରୁଷ ଶାଶ୍ୱତ ଭାବରେ ପୁରୁଷ, କିନ୍ତୁ ସିଏ ମଧ୍ୟ ସ୍ତ୍ରୀ ରୂପ ଧାରଣ କଲେ, ଯେତେବେଳେ ମୋହିନୀ ଅବତାରରେ ଭଗବାନ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ମୋହିନୀ ଅବତାର ଗ୍ରହଣ କଲେ, ମୋହିନୀ ଅବତାର ଏଭଳି ରହିଛି ଲକ୍ଷ୍ମୀ ଦେବୀଙ୍କ ରୂପକୁ ମଧ୍ୟ ବଢ଼ିଗଲା, ଲକ୍ଷ୍ମୀଦେବୀ ରୂପକୁ ସେ ରୂପକୁ ଦେଖିକିରି ଦେବତାମାନେ ଅସୁରମାନେ ସମସ୍ତେ ମୋହିତ ହେଇଗଲେ, ଏଭଳି ରହିଛନ୍ତି। ଏବଂ ବିଶେଷ ଭାବରେ ଅସୁରମାନେ ଚାହୁଁଥିଲେ ତାକୁ ବିବାହ କରିବେ ସେ ଲକ୍ଷ୍ମୀଦେବୀଙ୍କୁ। ଏସବୁ କଥା ଭାଗବତ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଏତେ ରୂପ ତାଙ୍କର ରହିଛି, କିନ୍ତୁ ଇଏ ଯେଉଁ ମୋହିନୀ ଯେଉଁ ରୂପ ଧାରଣ କଲେ, ମୋହିନୀ ଯେଉଁ ରୂପ ଧାରଣ କଲେ ସେ ରୂପ ଦେଖିକିରି ଅସୁରମାନେ କହିଲେ ଇଏ କ'ଣ
रूप हो रूपम ओ धाम हो रूपम की रूप रही थी कि धाम रही थी पर धाम रूप सौंदर्य ये होती खणी कहीकि जड़े आम शिशु मंदिर राधाकृष्ण से महाराज को जड़े रचना करवि यो मोहिनी देवी जो सौंदर्य रही वर्णना कर वर्णना कराए महा जो रही समुद्र मंथन रे समुद्र मंथन रे चौदटी रत्न बाहर चौदटी रत्न तेणु चौदटी रत्न भागवत वर्णना कराए ना अन्य पुराण मान सब रही कि ये जो मोहिनी देवी को देखिकी से असुर मान चिंता करते ये अहो रूपम अहो धाम अहो अश्यांग नवम वयम कि रूप ये रही कि सौंदर्य रही नूतन नवजुवती भाई रही सी इति ते अभिद्वितीयम प्रपत्र जहाँ उच्चा देखिकी हृदय कामना जाती रूप मोहिनी रूप मोहिनी भगवान तक सहित बहुत आलोचना कर भागवत वर्णना कर कि आम गोटे कथा था जानापी कहपी भाव भगवान जो मोहिनी रूप रही चौदटी रत्न बाहर था कि मोहिनी पाखे सब जगह रत्न रही असुर मान से चिंता करा जो कवि ये रचना कर बाणी रही बाणी रही बाणी कण बाणीटा जो रही बहुत मधुर बाणी मधुर बाणी तापर बाणी रे जो रही कौन बाणी कह गोटे सहित रही तुलना कराणी हूँ सी भाई गोटे कौन गोटे रत्न कामधेनु कामधेनु बाहर ना कामधेनु तेणु ये जो रही ये मत से कामधेनु कामधेनु भापर तर जो लक्ष्मीदेवी जो बाहर थे बहुत सुंदर थे कि ये आकर कटाक्षरे से लक्ष्मीदेवी रही कटाक्षरे तेणु ये जो रही रुक्मी जो मोहिनी देवी बाहर थे सी जो हसी दौंती हसी दौते ये जो कौस्तुभवाणी गोटे बाहर था समुद्र मंथन जो कौस्तुभवाणी बाहर था गोटे कौस्तुभ किंतु ये जो मोहिनी देवी हसुच्च बतीशी दात जो रही बतीशी कौस्तुभ ये भाव चिंता कर से भाव जो रही कौन से बाहर था पारिजात आम पारिजात पर आलोचना करुले पारिजात बाहर था कि आंकर शरीर पारिजात सुगंधि आसूच शरीर से सुगंधि आसूच से भाव जो रही जो सौंदर्य रही लक्ष्मीदेवी सौंदर्य बढ़ी जाऊ आज चलुंट गमन कर गज ठार आौंदर्य अधिक रही गजगमन कथा कहती से भाव गजगमन रही कौन जो अधर रही स्थलवठ स्थलवठ अधर होमृत बाहर जो गंडगोल है सब कथा सब हम जो अमृत କି ତାଙ୍କର ଅଧର ହେଉଛି ଅମୃତ। ତେଣୁ ସେ ଯେଉଁ ସମୁଦ୍ର ମନ୍ଥନରୁ ବାହାରିଥିଲା ଦ୍ୱିତୀୟ ଚନ୍ଦ୍ର ବାହାରିଥିଲା, କିନ୍ତୁ ଆଙ୍କର ମୁଖ ହେଉଛି ପୂର୍ଣ୍ଣଚନ୍ଦ୍ର, ମୁଖ ହେଉଛି ପୂର୍ଣ୍ଣଚନ୍ଦ୍ର। ସେଇଭଳି ଭାବରେ ସେ ଯେଉଁ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିଲା ବାରୁଣୀ ମଦିରା ବାହାରିଥିଲା, ଯେଉଁ ବାରୁଣୀ ମଦିରାକୁ ଅସୁରମାନେ ଗ୍ରହଣ କଲେ, କିନ୍ତୁ ଇଏ ଯେଉଁ ଆଙ୍କର ଦର୍ଶନ ଯେଉଁମାନେ କରିବେ ସିଏ ତାଙ୍କର ନିଶା ହେଇଯିବ, ଏଭଳି ଭାବରେ ତାଙ୍କର ରୂପ ରହିଛି ଦର୍ଶନ କରିବେ। ସେଇଭଳି ଭାବରେ ସେଥିରୁ ଗୋଟେ ବାହାରିଥିଲା ଧନୁ ବାହାରିଥିଲା, ଧନୁ ସରୋଜ ରହିଛି, ଧନୁ ବାହାରିଥିଲା। ତେଣୁ ଇଏ ଆଙ୍କର ଯେଉଁ ଭ୍ରୁକୁଟି ରହିଛି, ଯେଉଁ ଆଇବ୍ରୋ ଯାହାକୁ କୁହାଯାଏ ଭ୍ରୁକୁଟି ରହିଛି, ଇଏ ଧନୁକୁ ଆହୁରି ତିରସ୍କାର କରୁଛି, ଏତେ ରୂପ ରହିଛି ତାଙ୍କର। ତେଣୁ ସେଇଭଳି ଭାବରେ ସେଇ ସମୁଦ୍ର ମନ୍ଥନରୁ ବାହାରିଥିଲେ ଭଗବାନ ଧନ୍ୱନ୍ତରୀ ବୈଦ୍ୟ ବାହାରିଥିଲେ, କିନ୍ତୁ ଆଙ୍କର ଯେଉଁ ହୃଦୟ ରହିଛି ଇଏ ଧନ୍ୱନ୍ତରୀ ଗୋଟେ ହାଉଲ ନିଜ ସବୁଠୁ ଭଲ ରହିବ, ଆଙ୍କ ହୃଦୟ ଏଭଳି ରହିଛି। ସେଇଭଳି ଭାବରେ ଅପ୍ସରାମାନେ ସବୁ ବାହାରିଥିଲେ, ଯେଉଁ ଅପ୍ସରାମାନଙ୍କୁ ଦେବତାମାନେ ଗ୍ରହଣ କଲେ, ଦେବଲୋକରେ ରହିଲେ ସେମାନେ ଅପ୍ସରାମାନେ, ଅପ୍ସରାମାନଙ୍କୁ କୁହାଯାଉଛି। କାରଣ ନା ତାଙ୍କର ଜଙ୍ଘ ସହିତ ଅପ୍ସରାମାନେ ତୁଳନୀ ଯେଉଁ ରହିଛନ୍ତି ମୋହିନୀଙ୍କର ଜଙ୍ଘ ସହିତ ଅପ୍ସରାମାନେ ତୁଳନୀ ନୁହେଁ। ପ୍ରକୃତରେ ଭଗବାନ ଯେତେବେଳେ ନରନାରାୟଣ ଯଦି ତପସ୍ୟା କରୁଥିଲେ ସେହି ସମୟରେ ଇନ୍ଦ୍ର ଭୟ କରିକିରି ପଠାଇଥିଲେ କାମଦେବଙ୍କୁ, ରତି ଏମାନେ ସବୁ ପଠାଇଥିଲେ, ସେହି ସମୟରେ ଭଗବାନ ତାଙ୍କର ଉରୁରୁ ବା ଜଙ୍ଘରୁ ସବୁ ଅପ୍ସରା ବାହାର କରିଥିଲେ, ସୃଷ୍ଟି କରିଥିଲେ। ତେଣୁ ତାଙ୍କର ଉରୁରୁ ସୃଷ୍ଟି ହୋଇଥିବାରୁ ଜଣେ ଅପ୍ସରାଙ୍କ ନାମ ହେଉଛି ଉର୍ବଶୀ। ଦେବଲୋକରେ ଯେତେ ଅପ୍ସରା ରହିଛନ୍ତି ତାଙ୍କର ତ ଶ୍ରେଷ୍ଠ ହେଉଛନ୍ତି ଉର୍ବଶୀ। ଉର୍ବଶୀଙ୍କ ବିନା ଇନ୍ଦ୍ର ରହିପାରନ୍ତି ନାହିଁ। ଏସବୁ ଲୀଳା ନବସ୍କନ୍ଦ ଶୁଣିଛେ କିଭଳି ଭାବରେ ସେ ଉର୍ବଶୀ ଯେତେବେଳେ ଆସିଲେ ପୁରୀର ବିବାହ କଲେ ସେସବୁ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ତେଣୁ ସେଥିରୁ ଗୋଟେ ବାହାରିଥିଲା ଶଙ୍ଖ, ଗୋଟେ ବାହାରିଥିଲା ସେଇ ସମୁଦ୍ର ମନ୍ଥନରୁ ପାଞ୍ଚ ଜଣ ଶଙ୍ଖ ମଧ୍ୟ ବାହାରିଥିଲା। ତେଣୁ ଏ ଶଙ୍ଖ ହେଉଛି କ'ଣ, ଏ ଦେବୀ ଯେଉଁ ହସୁଛନ୍ତି, ମୋହିନୀ ଦେବୀ ହସୁଛନ୍ତି, ହସଟା ଶଙ୍ଖଠାରୁ ଆହୁରି ସୁନ୍ଦର ଦେଖାଯାଉ। ଏଇଭଳି ଭାବରେ ଯେଉଁ ଚଉଦଟି ରତ୍ନ ସବୁ ଆଙ୍କ ରହିଛି, ଏଇଭଳି ଭାବରେ ସେମାନେ ସବୁ କଥା ହେଉଛନ୍ତି। ଅସୁରମାନେ କହିକି ସବୁ ଧରାଇଦେଲେ, ସେ ଅମୃତକୁ ଧରାଇଦେଲେ, ଯଦିଓ ଅମୃତକୁ ଛଡ଼େଇକି ନେଇଯାଇଥିଲେ, ଅମୃତ ଯେତେବେଳେ ଭଗବାନ ବାହାରିଲେ ଧନ୍ୱନ୍ତରୀ ଅମୃତ କଳସକୁ ଧରିକିରି ସେଇଟାକୁ ଛଡ଼େଇକି ନେଇଯାଇଥିଲେ, କିନ୍ତୁ ସେ ପିଇପାରିଲେ ନାହିଁ, ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଲା। ଅହମ୍ ପୂର୍ବମ୍ ନତମ୍ ଇତି ପ୍ରଭୁ, ଏଇଭଳି ଭାବରେ ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ଏବଂ ଦେବତାମାନେ ପୁଣି ଭଗବାନ ଯେତେବେଳେ ସ୍ମରଣ କଲେ, ଭଗବାନ ସେହି ରୂପରେ ସେହି ସମୟରେ ଏଇ ମୋହିନୀ ରୂପ ଧାରଣ କରିଥିଲେ। ତେଣୁ ଲକ୍ଷ୍ମୀଦେବୀଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ମୋହିନୀ ଦେବୀଙ୍କର ସୌନ୍ଦର୍ଯ୍ୟ ତୁଳନାରେ, ସେ ଲକ୍ଷ୍ମୀଦେବୀଙ୍କର ସୌନ୍ଦର୍ଯ୍ୟ କିଛି ନୁହେଁ, ତାଙ୍କର ଗର୍ବ ସେଠି ଚୂର୍ଣ୍ଣ ହୋଇଯାଇଥିଲା, ଏସବୁ କଥା ରହିଛି। ତେଣୁ ଯାହା ହଉ, ଏ ଯେଉଁ ଶ୍ଳୋକରେ ରୁକ୍ମିଣୀ ଦେବୀ କ'ଣ ନା, ମୁଁ ଏ ଶ୍ଳୋକଟି କହିଦେଇଛି ଆମର ଇଏରେ କଥାରେ, ଏଇଭଳି ଭାବେ ରୂପ ଧାରଣ କରିଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯାହା କହିଛନ୍ତି ସେଇଟା କହିବା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ସିଂ ରୁକ୍ମିଣୀ ୱାଜ୍ ମଚ୍ ମୋର୍ ବ୍ୟୁଟିଫୁଲ୍ ଦେନ୍ ଇଭ ଏଭେନ୍ ଲକିଂ ଇନ୍ ବୈକୁଣ୍ଠ କ୍ରିଷ୍ଣ ସ୍ପୋକ୍। ଭଗବାନ ଏଗାରଟି ଶ୍ଳୋକରେ କହିବେ, ଆ ପରେ ଦଶରୁ କୋଡ଼ିଏ ଏଗାରଟି ଶ୍ଳୋକରେ ଭଗବାନ କହିବେ। ଏଭଳି ଭାବରେ ବଜ୍ର ନିକ୍ଷେପ କରିବେ, ବଜ୍ର ନିକ୍ଷେପ କରିବେ, ଯାହା ଶୁଣିକି ରୁକ୍ମିଣୀ ଦେବୀ ମୂର୍ଚ୍ଛା ହେଇଯିବେ, ଏସବୁ କଥା ଆସିବ। ତେଣୁ ଭଗବାନ କହିବା ପାଇଁ ଆରମ୍ଭ କରିବେ, ଦ ରିଜିନ୍ ଇଜ୍ ଗିଭେନ୍ ହିୟର୍ ଦଟ୍ ଫର୍ ପାଷ୍ଟ ଟାଇମ୍ ରୁକ୍ମିଣୀ ହ୍ୟାଡ୍ ଆଜ୍ୟୁମ୍ଡ ଏ ଫର୍ମ କରସ୍ପଣ୍ଡିଂ ଟୁ ଦ ଫର୍ମ ଅଫ୍ କୃଷ୍ଣ। ଯେଉଁ ଆମେ ଏକଥା କହିଛେ, ଭଗବାନ ଯେଉଁଭଳି ଭାବରେ ମତ୍ସ୍ୟ ଲୀଳା ପାଇଁ ଉପଯୁକ୍ତ ଗୋଟିଏ ଶରୀର ଧାରଣ କରିଛନ୍ତି, ସେହିଭଳି ଭାବରେ ରୁକ୍ମିଣୀ ଦେବୀ ମଧ୍ୟ ଭଗବାନ ଶରୀରର ଅନୁରୂପା ଶରୀର ଗୋଟେ ଧାରଣ କରିଛନ୍ତି। ଏଇଟା ପରାଶର ମୁନି ତାଙ୍କର ବିଷ୍ଣୁ ପୁରାଣରେ ବର୍ଣ୍ଣନା କରିଛନ୍ତି। ଦେବତ୍ୱେ ଦେବଦେହ୍ୟମ ମନୁଷ୍ୟତ୍ୟାଚ ମାନସୀ ବିଷ୍ଣୁ ଦେହାନୁରୂପାମ ବୈ କରୋତି
एषा तमस्तनुम। व्हेन विष्णु अपीयर्स एज अ डेमिगॉड, लक्ष्मी टेक्स द फॉर्म ऑफ डेमिगॉड। भगवान विष्णु विभिन्न रूप धारण करती, तेणु जितेबाड़ सी गोटे देवता रूप धारण करती, से समय लक्ष्मीदेवी गोटे देवी रूप धारण करती। एंड व्हेन ही अपीयर्स एज अ ह्यूमन बीइंग, सी टेक्स अ ह्यूमन लाइक फॉर्म। भगवान जो मनुष्य रूप धारण कर रुक्मिणी देवी मध्य से रूप धारण कर मनुष्य रूप धारण करती। दट सी आस्यूम्स ए फर्म सुटेबुल टू द फर्म दैट द लॉर्ड आस्यूम्स। तेणु अनुरूपा रूपा जो कहगला ना पढ़ुले अनुरूप रूपा भगवान का रूप भाई गोटे रूप से धारण करसेंटा को भगवान देखिए खुशी संतुष्ट हो। आज कृष्ण इज मोर ब्यूटिफुल दैन द लॉर्ड ऑफ वैकुंठ, सो रुक्मिणी इज मोर ब्यूटिफुल दैन लक्ष्मी। कृष्णकर सौंदर्य सहित कई सामान हो पारे ना, ये विष्णु सौंदर्य रही कृष्ण सहित सामान हो पारे ना। रूप महाधुरी, वेणु महाधुरी, लीला महाधुरी, प्रेम महाधुरी, ये चारोटी महाधुरी सहित कई सामान हो पारे ना। से भाव में रुक्मिणी देवी रुक्मिणी देवी सहित लक्ष्मी सामान हो पारे ना। द वर्ड स्मयं, ए जो स्मयं शब्द व्यवहार कर स्मित हास्य जो करम्प्लाय तार अर्थ हूँ कृष्ण स्माइल स्लाइटली व्हाइल थिंकिंग। भगवान जो हसुंच कौन चिंता करा भागवत वर्णना कराए ना कि टीकार आचार्य मान सब कही भगवान ये चिंता करसिले कौन चिंता कर। इट इज प्रपर दैट रुक्मिणी हेज अज्यूम ए फर्म एप्रोप्रिएट टू माई फर्म। रुक्मिणी जो रूपटी धारण करसंदी उपयुक्त होती मोर शरीर को उपयुक्त होगा भाई शरीर धारण करसंदी। नाउ आई विल जोक विथ हर एंड हियर व्हाट शी सेज़। से हसुन से सीताराम भगवान चिंता करसंदी मु वर्तमान तांको सहित थट्टा करी आई विल जोक विथ हर मु देखी कौन से कहते मुझे थट्टा कर कौन कहते एटा भगवान एथिर जना पड़ी एत वर्ष पर्यंत भगवान थट्टा कर नथिले आ भितरे तांकर पुओ पिला मान सब हेगले पिला मान पिला मान सब हेगले पिला मान पिला मान सब विवाह कले ए सब हेला पर मत एत वर्ष पर भगवान गोटे थर थट्टा कले एत वर्ष पर ता पूर्व थट्टा कर नथिले वर्णना करा जाए ना ये वर्णार जना पड़ी आ पूर्व से थट्टा कर नथिले रुक्मिणी देवी सहित ये सब कह कहीं मुझे शुणी से कौन कहते मुझे थट्टा कले से कौन कहते सीटा शुणापी भगवान स्मितहास्य कर कथा कहे एगार श्लोक कहे। दि फोर डायरेक्शन वर ब्यूटिफाइड बै रुक्मिणी चार्मिंग स्माइलिंग फेस। रुक्मिणी देवी सौंदर्य एभली भाव रही चारि दिग शोभित होता चारि दिग पूर्व पश्चिम उत्तर दक्षिण शोभित होता हुई जस्ट डेकोरेटेड विथ कर्लिंग लॉक्स ऑफ हेयर इयर रिंग्स एंड लॉकेट ऑन हर नेक। रूप किभली जो केसर आसा कुंचित केस था कुंचित केस था एवं कुंडल धारण करते कंठरे कौन हार धारण करते लकेट युक्त हार धारण करते सौंदर्य थिला। तेणु एभली भाव आमर आचार्य मैंने बहुत कथा कही आम कथा विश्राम दवा समय होगा। जय श्रीमद भागवत की जय श्री गोपाल महाराज की जय श्री गुरुदेव की जय गौर परमानंद कीर्तन करवा नाम कीर्तन चलिए जानते।